ପାଖରେ ନାହିଁ ମୁଁ ଆଉ ମୋ ପାଖରେ ନାହିଁ।
ଧୋକା କାହିଁ, ଧୋକା କାହିଁ ହବ, ସିନେମାର ନାଁ ଧୋକା, କିନ୍ତୁ ତା ଭିତରେ ସବୁକିଛି ଅଛି। ଆପଣମାନେ ତା ଭିତରେ ମେଲୋଡ଼ି, ମୋର ଯେଉଁ ମୁଁ ମୋ ରୋଲ୍ଟା କହୁଛି, ଦୁଇଟି ଗୀତ ଆମର, ଦୁଇଟି ଗୀତ ଅଛି, ଗୋଟେ ସିନେମା ସହିତ ଯାଉଛି, ସିନେମା ଭିତରେ ମଣ୍ଟାଜରେ ଯାଇଛି, ଯେଉଁଟାକି ଅମ୍ରିତା ନାୟକ ବିଷ୍ଣୁମୋହନ କବି ଗାଇଛନ୍ତି, ଏବଂ ଆଉ ଆର ଗୀତଟା ତୁ ଦସ୍ତଖତ ଦେଇସାରିଛି, ଯେଉଁଟାକି ଏବେ ଲୋକମାନଙ୍କୁ ବହୁତ ଭଲ ଲାଗିଲାଣି। ଅଲରେଡ଼ି ଆମେ ତାକୁ ରିଲିଜ୍ କଲେଣି ଜି ସାର୍ଥକରେ, ସେଇଟା ଏସ୍ ଜିତୁ ଏବଂ ଅନ୍ତରା ଚକ୍ରବର୍ତ୍ତୀ ଗାଇଛନ୍ତି। ଭଲ ଲାଗୁଛି ଗୀତ ଗୁଡ଼ିକ ବୋଲି ଲୋକ ତ କହୁଛନ୍ତି, ସେତିକି ଗୋଟେ ବଡ଼ ଆଶୀର୍ବାଦର କଥା। ଏବଂ ସିନେମା ତ ଆସୁଛି ଆସନ୍ତା 7 ତାରିଖ ଦିନ ସନ୍ଧ୍ୟା 6:30, ତ ଅପେକ୍ଷାରେ ରହିଛୁ ଆମେ। ନିର୍ମଳ ନାୟକ ମୋତେ ଯେମିତି ସବୁବେଳେ ତାଙ୍କ ଗୀତ ମାଧ୍ୟମରେ ଆଶୀର୍ବାଦ ଦିଅନ୍ତି, ଏଥର ମଧ୍ୟ ହେଲ୍ପ କରିଛନ୍ତି। ଏବଂ ବୁନୁ ଆରେଞ୍ଜମେଣ୍ଟ କରି, ବୁନୁ ଆଉ ସୁନ୍ଦର ଏମାନେ ରେକର୍ଡ଼ିଷ୍ଟ ଭଲ କରିଛନ୍ତି। ମୁଁ ତ ଆଶାବାଦୀ ଅଛି ଗୀତ ଗୁଡ଼ିକ ଭଲ ହେବ, ବାକି ସବୁ ଆପଣ ଦର୍ଶକମାନେ ଆପଣମାନେ କହିବେ ଭଗବାନ। ଗୋଟେ ମୁଣ୍ଟାଜ ସଙ୍ଗ ଅଛି ଯେଉଁଟାକି ଅମ୍ରିତା ନାୟକ ଆଉ ବିଷ୍ଣୁମୋହନ କବି ଗାଇଛନ୍ତି, ସେଇଟା ମୁଣ୍ଟାଜରେ ଅଛି।
ମୁଁ ଆଉ ମୋ ପାଖରେ ନାହିଁ, ମୁଁ ଆଉ ମୋ ପାଖରେ ନାହିଁ।
ଆଉ ଗୋଟେ ଗୀତ ଅଛି ଯେଉଁଟା ଏସ୍ ଜିତୁ ଆଉ ଅନ୍ତରା ଚକ୍ରବର୍ତ୍ତୀ ଗାଇଛନ୍ତି।
ମୁଁ ଦସ୍ତଖତ ଦେଇସାରିଛି ତୋ ଛାତିରେ, ହୋ ତୋ ଛାତିରେ।
ଥ୍ୟାଙ୍କ ୟୁ। ଜି ସାର୍ଥକର ପ୍ରାୟ କାର୍ଯ୍ୟକ୍ରମରେ ମୁଁ ଥାଏ, ସିନେମା ହଉ କି ରିଆଲିଟି ଶୋ ହଉ କି ଆୱାର୍ଡ଼ ଫଙ୍କସନ୍ ହଉ, ସବୁଥିରେ କିଛି କିଛି ମୁଁ ଗୋଟେ ପାର୍ଟରେ କାମ କରିଥାଏ। ବହୁତ ଟେଲିଫିଲ୍ମରେ ମୁଁ ପ୍ରାୟ ସବୁ ସିନେମାରେ ମୁଁ ଗୀତ ଲେଖୁଛି। ମୁଁ କେବଳ ଅଡ଼ିଓ ରିଲିଜ୍ ଫଙ୍କସନ୍ ଆସିପାରୁନଥିଲି, ମୋର ଟିକିଏ କାମ ବ୍ୟସ୍ତ ଥିଲାରୁ ଆଜି ଆସିଛି। ଧୋକା ସିନେମାଟି ବହୁତ ବଢ଼ିଆ ହେଇଛି, ନା ଆସନା ଧୋକା, କିନ୍ତୁ ଇଏ ଗୋଟେ ବହୁତ ପ୍ଲସ୍ ପଏଣ୍ଟ ସିନେମା, ଯେଉଁଟାକି ପାରିବାରିକ ସିନେମା, ରୋମାଣ୍ଟିକ ସିନେମା, ରୋମାଣ୍ଟିକ ଯୋଡ଼ି ବି ଅଛନ୍ତି ଏଥିରେ, ମଣ୍ଟୁ ଆଉ ହୁକି, ଦୁଇ ଜଣ ଯାକ ବହୁତ ସୁନ୍ଦର ଫାର୍ଷ୍ଟ କ୍ଲାସ୍ ଆର୍ଟିଷ୍ଟ। ତିରୁପତି ସାହୁ ଡାଇରେକ୍ଟର, ବହୁତ ଭଲ ଷ୍ଟୋରି ସେ ଚୁଜ୍ କରନ୍ତି, ରଜନୀ ସାର୍ ଲେଖିଛନ୍ତି, ଭଲ ଡାଇଲଗ୍ ଲେଖନ୍ତି, ବହୁତ ବଢ଼ିଆ ଏଫର୍ଟରେ କାମ ହୋଇଛି। ମୁଁ ଯେତିକି ଷ୍ଟୋରି ଶୁଣିଛି, ଯେତିକି ସ୍କ୍ରିନ୍ ପ୍ଲେ ଶୁଣିଛି, ଆଉ ଗୀତ କଥା ପଢ଼ିଲା ବେଳକୁ ଯେଉଁଠି କଥା କହିବି ଯେ ଅଭିଜିତ ମଜୁମଦାର ଆଉ ଯୋଡ଼ି, ମୋର ଯୋଡ଼ି ତ ଆପଣମାନେ ଜାଣିଛନ୍ତି, ଦର୍ଶକମାନେ ଜାଣିଛନ୍ତି, ଶ୍ରୋତାମାନେ ଜାଣିଛନ୍ତି। ଆମେ ଚେଷ୍ଟା କରିଛୁ, ଆମେ ଯେମିତି ସବୁବେଳେ ଆମର କୌଣସି ନା କୌଣସି ଧମାକା ଥାଏ, ଏମିତି ରୋମାଣ୍ଟିକରେ ମଧ୍ୟ ଆମେ ଧମାକା ଦେବାକୁ ଚେଷ୍ଟା କରିଛୁ, କାରଣ ଏଥିରେ କୌଣସି ପେପି ନମ୍ବର ନାହିଁ, କେବଳ 2ଟି ଗୀତ ଥିଲା। ଗୋଟେ ହେଉଛି ମୁଁ ଦସ୍ତଖତ ଦେଇସାରି ତୁ ଛାତିରେ, ତୁ ଦସ୍ତଖତ ଦେଇସାରିଛୁ ମୋ ଛାତିରେ, ଆଉ ମୁଁ ମୋ ପାଖରେ ନାହିଁ, ଏଇଟାକୁ ରୋମାଣ୍ଟିକ ଗୀତ ଅଛି। ମୁଁ ବି ଚେଷ୍ଟା କରିଛି ରୋମାଣ୍ଟିକ ଗୀତ କେମିତି ସୁପର ଡୁପର ହିଟ୍ ହେବ, ରିଲ୍ ହେବ। ଆଉ ଗୋଟେ କଥା କହିବି, ଓଡ଼ିଆ ସିନେମା ପ୍ରତି ଆମର ଦର୍ଶକମାନଙ୍କର ଯେଉଁ ମନଟି ଭାଙ୍ଗି ଯାଇଥିଲା, ଏବେ ପୁଣି ଓଡ଼ିଆ ସିନେମା ମୁହାଁ ହେଲେଣି, ଏଇଟା ଗୋଟେ ଗୁଡ଼ ସିମ୍ବଲ। 7 ତାରିଖ ଦିନ ସିନେମା ଟିଭିରେ ବାଜିବ, ସମସ୍ତେ ଦେଖିବେ, ଏନ୍ଜୟ କରିବେ। ଥ୍ୟାଙ୍କ ୟୁ।
ନିଜ ଘରକୁ କ୍ଲିନ୍ କିମ୍ବା ହାଇଜିନ୍ ରଖିବା ପାଇଁ କିଣନ୍ତୁ ହାଇଜିନ୍ ପ୍ରୋ। ହାଇଜିନ୍ ରଖିବାରେ ହାଇଏଷ୍ଟ ଟ୍ରଷ୍ଟେଡ୍ ବ୍ରାଣ୍ଡ। ଫର୍ ବିଜନେସ୍ ଇନକ୍ୱାରୀ କଣ୍ଟାକ୍ଟ 7873456786।